ଜୀବନ ବସୁଦେବ ପ୍ରାଣ ସ୍ପନ୍ଦନ ଯଶୋଦା କ୍ଷୀର ସଫଳ ଗୋପ ଆକାଶେ ଜହ୍ନ ନନ୍ଦ ରାଜାଙ୍କ ରତନ ଗୋପୀ ମନ ମୋହନ ହାତରେ ଗୋଡ଼ରେ ଶିକୁଳି ଦେଇ ବନ୍ଦିଶାଳାରେ ରଖିଲା ପ୍ରହରୀ ଜଗାଇ ନିଜ ପ୍ରାଣ ଭୟରେ ଗର୍ଭରୁ ସନ୍ତାନ ଯେବେ ଜନ୍ମ ହେବ ନିର୍ଦ୍ଦେଶ ଦେଲା ସେ ପ୍ରହରି ଯାଇ ଖବର ଦେବ ଦେବକୀ କୋଳରୁ ଛଡ଼ି ଶିଶୁକୁ ଶିଳାରେ ବାଡ଼ି ଗୋଟି ଗୋଟି କରି ମାରିଲା ସବୁ ନିଷ୍ଠୁର ହୋଇ ଅଷ୍ଟମ ଗର୍ଭକୁ ଭୟରେ ରହିଥିଲା ଜ୍ୟୋତିରେ ଅନ୍ଧାର ଘର ଉଜ୍ଜଳ ହେଲା ବନ୍ଦିଶାଳା ତାଲା ଖୋଲିଲା ପ୍ରହରୀ ଯେ ଶୋଇଲା ମନ ଭରି ଟିକେ ଦର୍ଶନ କରିଥାଉ ଦେବକୀ କଂସ କବଳରୁ ଏ ଶିଶୁ ବା ରକ୍ଷା ହେବ କି ଭିତରେ ଦେବକୀ କୋଳି ରଖିବ ଆଣି ସକାଳେ ଦେଖିବ କଂସ ଯେ ଜନ୍ମିଛି ଦୁଲଣି গর্ভরে জন্মিছি হেলে হেউ সে কন্যা, এ কোন সহাতর তাহার নাহি নিস্তার জমা। কোলরু ছড়ি আনিলা শিলারে বুলি পিটিলা, কংসর হাতরু শূন্যকু খসি গলা সে কন্যা। আকাশরে খেলি গলা কি সতে বিজুড়ি কন্যা, বাণী হে